ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 119 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଏଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷା ଥି ଏତାର ପ୍ରସାରଣ କରାଯିବା। ଆଜି ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। 2036 ମସିହା ତକ୍ ସମୃଦ୍ଧ ଓଡ଼ିଶା ଗଠନ୍ତି ସୁଭଦ୍ରା ଶକ୍ତିର ବହୁତ ବଡ଼ ଅବଦାନ ରହିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ମହିଳାମାନଙ୍କୁ ସଶକ୍ତ କରିବାର ଦିଗେ ଗଲାକାଲି ଭୁବନେଶ୍ୱରରୁ ଜନତା ମଦାନ ସୁଭଦ୍ରା ଶକ୍ତି ମେଳା 2025 ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ଓଡ଼ିଶା ଅର୍ଥନୀତି ଇତିହାସ ଥି ସୁଭଦ୍ରା ଯୋଜନା ସବୁନୁ ବଡ଼ ଯୋଜନା ଆଏ। ଏହାଦେ ତକ୍ 98 ଲକ୍ଷରୁ ଅତକା ସୁଭଦ୍ରା ମାଙ୍କୁ 4,900 କୋଟିନୁ ଅତକା ଟଙ୍କା ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। 2025-26 ଆର୍ଥିକ ବଛର ଲାଗି 3 ଲକ୍ଷରୁ ଅତକା ସ୍ୱୟଂ ସହାୟକ ଗୋଷ୍ଠୀକେ 300 କୋଟି ଟଙ୍କାର ସୁଧ ଛାଡ଼ କରାଯିବା। ଆଇବା 3 ବର୍ଷରେ ରାଇଜେ 25 ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ନିଜ ଭିତରେ ଥିବା ପ୍ରତିଭା, କଠୋର ପରିଶ୍ରମ, ଦୃଢ଼ସଂକଳ୍ପକୁ ବିନିଯୋଗ କରି ନିଜର ଏବଂ ନିଜ ପରିବାରର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ମହିଳାମାନେ ଘର କୋଣରୁ ବାହାରି କେତେ ଚମତ୍କାର କରିପାରନ୍ତି ତାହାର ଏକ ଝଲକ ହେଉଛି ଆଜିର ଏହି ସୁଭଦ୍ରା ଶକ୍ତି ମେଳା। ଏ ମେଳା କେବଳ ଏକ ସାଧାରଣ ପ୍ରଦର୍ଶନୀ ନୁହେଁ, ଏହା ଆମ ଓଡ଼ିଶାର ମା ଭଉଣୀ ଏବଂ ଝିଅମାନଙ୍କର ଇଏ ହେଉଛି ଏକ ସଫଳତାର କାହାଣୀ, ସେମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ।
ମେଳାଥି ଭିନ୍ ଭିନ୍ ଇଲାକାର 700ରୁ ଅତକା ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀମାନଙ୍କର 300ରୁ ଅତକା ଷ୍ଟଲ୍ଥି ଭିନ୍ ଭିନ୍ ଦର ପ୍ରଦର୍ଶିତ ଆର୍ ବିକ୍ରି ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 19 ନମ୍ବର ଖେପ୍ 7,000 ଟଙ୍କା ବାଣ୍ଟିବେ। ବିହାରର ଭାଗଲପୁରଠାରେ ଗୋଟିଏ ଖାସ୍ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ ଯୋଗ ଦେଇକରି ସାହାଯ୍ୟ ବାଣ୍ଟିବେ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଯୋଜନା ଥି ଦେଶର ଚାଷୀମାନଙ୍କୁ 3 ଖେପେ ବଛରକ 6,000 ଟଙ୍କା ସାହାଯ୍ୟ ଦିଆଯିବା। ଏତାର ସହିତ ଯୋଜନାକେ ନେଇକରି ଚାଷୀମାନଙ୍କୁ ସଚେତନ କରାଯିବା ବୋଲି କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଭୁବନେଶ୍ୱର ୟୁନିଟ୍ 5 ନଥିବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠନୁ ଆଇବାକାଲ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ସମ୍ବାଦପତ୍ର ଜରିଏ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। 2 ବର୍ଷିଆ ବିଏଡ୍ ଡିଗ୍ରୀଧାରୀମାନେ କନିଷ୍ଠ ଶିକ୍ଷକ ପଦବୀ ଲାଗି ନିଯୁକ୍ତି ପାଇପାରିବେ ବୋଲି ହାଇକୋର୍ଟ ଗୋଟିଏ ରାୟ ଥି କହିଛନ୍। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଆଉ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇକରି ହୋଇଥିବାର ଖଣ୍ଡପୀଠ ଏ ବାବଦେ କହିବାର ସହିତ ନିଯୁକ୍ତି ଲାଗି ପ୍ରସ୍ତୁତ ପ୍ରୋଭିଜନାଲ ତାଲିକା ଥି ଆବେଦନକାରୀମାନଙ୍କର ନାଁ ରଖବାରକେ ନିର୍ଦ୍ଦେଶ ଦେଇଛନ୍। ପୁରୀ ଶ୍ରୀମନ୍ଦିର ଅମୃତ ଶ୍ରୀଅନ୍ନଥି ଝାରସୁଗୁଡ଼ା ଜିଲ୍ଲାର 19 ଖଣ୍ଡ ମୌଜାର ଚୈତୁମୁଗ ବ୍ୟବହାର ହେବା। ହୀରାକୁଦ ଜଳଭଣ୍ଡାର ଆଖରପାଖର ଇଲାକାନ ଜୈବିକ ପ୍ରଣାଳୀ ଥି ଇଟା ଚାଷ କରାଯାଉଛି। ଖୁବ୍ ଜଲ୍ଦି ପୁରୀ ଶ୍ରୀମନ୍ଦିରନୁ ଅମୃତ ଅନ୍ନ ପ୍ରକଳ୍ପ ମୂଲ ହେବାରକେ ଥିବାର ବେଳେ ଜୈବିକ ପଦ୍ଧତିତି ହେଉଥିବାର ପନିପରିବା ଆର୍ ଶସ୍ୟକେ ମହାପ୍ରଭୁଙ୍କର ଭକ୍ତି ସାମିଲ କରାଯିବା ବୋଲି ଜଣାପଡ଼ିଛି। ସମ୍ବଲପୁର ଗୌରୀଶଙ୍କର ସାହାଣୀ ପାର୍କଠାରେ ଥିବାର ଓଡ଼ିଶା ଲଳିତକଳା ଏକାଡେମୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀନୁ ଆୟୋଜିତ ହୋଇଥିବାର ଚିତ୍ରକଳା ପ୍ରଦର୍ଶନୀ ଐକ୍ୟମ୍ ଗଲାକାଲ ଉଦ୍ଯାପିତ ହୋଇଯାଇଛି। ସାରା ରାଇଜୁ ପାଖାପାଖି 24 ଜଣ ଯୁବ ଚିତ୍ରଶିଳ୍ପୀ ଏଥି ଭାଗ ନେଇଥିଲେ। ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ଗଲାକାଲ 38 ନମ୍ବର ଜାତୀୟ କ୍ରୀଡ଼ାଥି ପଦକ ଜିତିଥିବା ରାଜ୍ୟର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍ରୁ ହୋଇଥିବା କାର୍ଯ୍ୟକ୍ରମଥି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପଦକ ବିଜେତାମାନଙ୍କୁ ପୁରସ୍କାର ଟଙ୍କା ଆଉ ପ୍ରମାଣପତ୍ର ଦେଇଛନ୍। ଏ ଅବସରରେ ସ୍ୱର୍ଣ୍ଣପଦକ ବିଜେତାଙ୍କୁ 6 ଲକ୍ଷ ଟଙ୍କା, ରୌପ୍ୟ ଲାଗି 4 ଲକ୍ଷ ଆଉ ବ୍ରୋଞ୍ଜ ଲାଗି 3 ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଥିଲା। ଉତ୍ତରାଖଣ୍ଡ ହୋଇଥିବା ଜାତୀୟ କ୍ରୀଡ଼ାଥି ରାଜ୍ୟକେ 14 ସ୍ୱର୍ଣ୍ଣ, 15 ରୌପ୍ୟ ଆଉ 17 ବ୍ରୋଞ୍ଜ ସହିତ ମୋଟ 46 ପଦକ ମିଳିଥିଲା। ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମ୍ଠାରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ଥି ଗଲାକାଲି ପୁରୁଷ ଓ ମହିଳା ବର୍ଗ ଥି ଭାରତ ଜିତିଛି। ପୁରୁଷ ବର୍ଗ ଥି ଆୟାର୍ଲାଣ୍ଡକେ 4-0 ଥି ଆଉ ମହିଳା ବର୍ଗ ଥି ଜର୍ମାନୀକେ 1-0 ଥି ଭାରତ ହରାଇଛି। ଆଉ ଗୋଟିଏ ମ୍ୟାଚ୍ ଥି ନେଦରଲ୍ୟାଣ୍ଡ ମହିଳା ଦଳ 6-0 ଥି ଇଂଲଣ୍ଡକେ ହରାଇଥିଲା। ରାଜ୍ୟର କେତେଟା ଜାଗାନୁ ପଶ୍ଚିମା ଝଡ଼ ପ୍ରଭାବଥି ବର୍ଷା ହୋଇଯାଇଛି। ସୁନ୍ଦରଗଡ଼ ଝାରସୁଗୁଡ଼ା ସହିତ ରାଜ୍ୟର କେତେଟା ଜାଗାନୁ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏଥିନି ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।